ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଉତ୍ତରାଖଣ୍ଡର ରୌପ୍ୟ ଜୟନ୍ତୀ ଅବସରରେ 8,140 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ. ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର. ଆସନ୍ତା ମଙ୍ଗଳବାର 20 ଜିଲ୍ଲାର 122 ଆସନ ଲାଗି ହେବ ମତଗ୍ରହଣ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଙ୍ଗୋଲା ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ 2 ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଅଷ୍ଟ୍ରେଲିଆରେ ଜନ୍ମିତ ଫରୱାର୍ଡ ଖେଳାଳି ରିଆନ୍ ୱିଲିୟମ୍ସ ଭାରତୀୟ ଫୁଟବଲ ଦଳରେ ସାମିଲ. ଉତ୍ତରାଖଣ୍ଡ ଆଜି ଏହାର ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରୁଛି. ରାଜ୍ୟର ରୌପ୍ୟ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନ୍ର ଜଙ୍ଗଲ ଗବେଷଣା ପ୍ରତିଷ୍ଠାନର ଆୟୋଜିତ କାର୍ଯ୍ୟକ୍ରମରେ 8,140 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ପାନୀୟ ଜଳ, ଜଳସେଚନ, ବୈଷୟିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, କ୍ରୀଡ଼ା ଏବଂ ଦକ୍ଷତା ବିକାଶ ସମେତ ଅନେକ ପ୍ରମୁଖ କ୍ଷେତ୍ର ସହିତ ଜଡ଼ିତ. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଶ୍ରୀ ମୋଦି 28,000 ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ 62 ଅଧିକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟର ଉନ୍ମୋଚନ କରିଛନ୍ତି. ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଜ୍ୟର ରୌପ୍ୟ ଜୟନ୍ତୀ ପାଇଁ ଉତ୍ତରାଖଣ୍ଡର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ. ଗତ 25 ମଧ୍ୟରେ ଉତ୍ତରାଖଣ୍ଡ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ବେହତର କନେକ୍ଟିଭିଟି କା ଉତ୍ତରାଖଣ୍ଡ କେ ବିକାଶ ସେ ଗହରା ନାତା ହେ ଇସଲିଏ ଆଜ ରାଜ୍ୟ ମେ 2,00,000 ରୁପେ ସେ ଅଧିକ କି ପରିୟୋଜନାଓଂ ପର କାମ ଚଲ ରହା ହେ। ऋषिकेश कर्णप्रयाग रेल परियोजना प्रगति पर है। दिल्ली देहरादून एक्सप्रेसवे अब लगभग तैयार है। गौरीकुंड केदारनाथ और गोविंदगार हेमकुंड साहब रोपवे का शिलान्यास हो चुका है।
ଡବଲ ଇଞ୍ଜିନ୍ ସରକାର ଉତ୍ତରାଖଣ୍ଡକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଉତ୍ତରାଖଣ୍ଡର ସ୍ଥାନୀୟ ଉତ୍ପାଦ ଭୋକାଲ ଫର ଲୋକାଲ ଅଭିଯାନ ସହିତ ସମନ୍ୱୟ ରକ୍ଷା କରୁଛି। ରାଜ୍ୟର 15 କୃଷି ଉତ୍ପାଦକୁ GI ଟ୍ୟାଗ୍ ମିଳିଛି। ଚଳଚ୍ଚିତ୍ର ଏବଂ ବିବାହ ଗନ୍ତବ୍ୟ ସ୍ଥଳ ଭାବେ ରାଜ୍ୟର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦି କହିଛନ୍ତି ଉତ୍ତରାଖଣ୍ଡର ନୂତନ ଚଳଚ୍ଚିତ୍ର ନୀତି ରାଜ୍ୟରେ ଚଳଚ୍ଚିତ୍ର ସୁଟିଂକୁ ସହଜ କରିଛି ଏବଂ ଦ୍ରୁତ ଗତିରେ ଉତ୍ତରାଖଣ୍ଡ ବିବାହ ଗନ୍ତବ୍ୟ ସ୍ଥଳ ଭାବେ ଉଭା ହେଉଛି। 2047 ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ଉତ୍ତରାଖଣ୍ଡ ଦୃଷ୍ଟିକୋଣ ଅନୁସରଣ କରି ଉତ୍ତରାଖଣ୍ଡ ଏକ ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ ରାଜ୍ୟ ହେବା ଦିଗରେ ଆଗକୁ ବଢୁଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି। ଭାରତରୁ ଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ମୂର୍ତ୍ତିକୁ ଦିଆଯାଇଥିବା ଶ୍ରଦ୍ଧାପୂର୍ଣ୍ଣ ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନର ଜନସାଧାରଣ ଏବଂ ନେତୃତ୍ୱଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ମୂର୍ତ୍ତିଗୁଡ଼ିକ ଶାନ୍ତି, କରୁଣା ଏବଂ ସଦ୍ଭାବର କାଳଜୟୀ ବାର୍ତ୍ତାର ପ୍ରତୀକ। ଭଗବାନ ବୁଦ୍ଧଙ୍କ ଶିକ୍ଷା ଭାରତ ଏବଂ ଭୁଟାନର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ମଧ୍ୟରେ ଏକ ପବିତ୍ର ସଂଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଆଜି ପ୍ରଚାରର ଶେଷ ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ନେତା ତଥା ପ୍ରାର୍ଥୀଙ୍କ ପକ୍ଷରୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ ସମାବେଶ ଏବଂ ର୍ୟାଲିର ଆୟୋଜନ କରାଯାଇଥିଲା। ରାଜନୈତିକ ଦଳଗୁଡ଼ିକର ବହୁ ଷ୍ଟାର ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରିଥିଲେ। ବିଜେପିର ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ ବରିଷ୍ଠ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ଶିବରାଜ ସିଂ ଚୌହାନ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ। ମହାଗଠବନ୍ଧନ ପ୍ରାର୍ଥୀଙ୍କ ପାଇଁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି କିଶନଗଞ୍ଜ ଏବଂ ପୂର୍ଣ୍ଣିଆରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। କୈମୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଜନତା ଦଳ ୟୁନାଇଟେଡ୍ ସଭାପତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ସ୍ଥିତିରେ ଉନ୍ନତି ଆସିଛି। ଲୋକମାନେ 125 ୟୁନିଟ୍ ମାଗଣା ବିଜୁଳି ପାଉଛନ୍ତି। ଏନ୍ଡିଏ ସରକାର ପୁନଃ ନିର୍ବାଚିତ ହେଲେ ବିକାଶ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେପି ନେତା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରାରିଆ ସିକ୍ଟିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏନ୍ଡିଏ ଗରିବ କଲ୍ୟାଣ ସହିତ ବିକାଶ ଏବଂ ଐତିହ୍ୟ ଉପରେ କାର୍ଯ୍ୟ କରେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ କୈମୁରରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିଥିଲେ। ଜନସ୍ୱରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ମଧ୍ୟ ପୂର୍ବ ଚମ୍ପାରନ୍ ଜିଲ୍ଲାର କଲ୍ୟାଣପୁରରେ ଏକ ରୋଡ୍ ଶୋ କରିଥିଲେ। ଏହି ପର୍ଯ୍ୟାୟରେ ଆସନ୍ତା ମଙ୍ଗଳବାର ଦିନ 20 ଜିଲ୍ଲାର 122 ଆସନ ଲାଗି ମତ ଗ୍ରହଣ କରାଯିବ। ଗତ 6 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 18 ଜିଲ୍ଲାର 121 ଆସନରେ ମତ ଗ୍ରହଣ ହୋଇଥିଲା। ଆସନ୍ତା 14 ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୁଆଣ୍ଡାରେ ତାଙ୍କ ଆଙ୍ଗୋଲା ପ୍ରତିପକ୍ଷ ଜୋଆଓ ଲୋରେନସ୍କୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ ଏବଂ ଆଙ୍ଗୋଲା ମଧ୍ୟରେ ବହୁମୁଖୀ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦୁଇ ନେତା ବ୍ୟାପକ ଆଲୋଚନା କରିଥିଲେ। ଉଭୟ ରାଷ୍ଟ୍ରର ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ରର ସହଯୋଗ ବିସ୍ତାର କରିବା ଉପରେ ରାଷ୍ଟ୍ରପତି ମୁର୍ମୁ ଗୁରୁତ୍ୱାରୋପ କରିଥିଲେ। ସେ କୃଷି, ବିଶେଷକରି ବିହନ ଏବଂ ସାର, ତୈଳ ଅନୁସନ୍ଧାନ ଏବଂ ବିଶୋଧନ, ସଂଯୋଗ ଏବଂ ପରିବହନ ଭିତ୍ତିଭୂମି, ବିରଳ ଖଣିଜ ପଦାର୍ଥ ଏବଂ ହୀରା ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ଉପରେ ମଧ୍ୟ ଆଲୋକପାତ କରିଥିଲେ। କ୍ଷମତା ନିର୍ମାଣ ଏବଂ ତାଲିମ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ପ୍ରତିରକ୍ଷା ସହଯୋଗ ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ୟୁଏନ୍ଏସ୍ସିର ସଂସ୍କାର ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ। ସ୍ଥାୟୀ ବିକାଶ ପ୍ରତି ଆଙ୍ଗୋଲାର ପ୍ରତିବଦ୍ଧତାକୁ ପ୍ରଶଂସା କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାରତ ନେତୃତ୍ୱରେ ଦୁଇଟି ପ୍ରମୁଖ ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ଏବଂ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ମେଣ୍ଟରେ ଯୋଗଦାନ କରିଥିବାରୁ ସେ ଆଙ୍ଗୋଲାକୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ଆଙ୍ଗୋଲାର ସ୍ୱାଧୀନତାର 50ତମ ବାର୍ଷିକୀ ଅବସରରେ ଲୁଆଣ୍ଡାରେ ଉପସ୍ଥିତ ହୋଇ ସେ ଖୁସି ଅନୁଭବ କରୁଛନ୍ତି। ଆଙ୍ଗୋଲାର 50ତମ ସ୍ୱାଧୀନତା ବାର୍ଷିକୀ ଏବଂ ଆଙ୍ଗୋଲାର ଆଫ୍ରିକୀୟ ସଂଘର ଅଧ୍ୟକ୍ଷତା ପାଇଁ 140 କୋଟି ଭାରତୀୟଙ୍କ ତରଫରୁ ରାଷ୍ଟ୍ରପତି ଆଙ୍ଗୋଲାକୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ଦେଶ ମଧ୍ୟରେ ମତ୍ସ୍ୟଚାଷ, ଜଳକୃଷି, ସାମୁଦ୍ରିକ ସମ୍ପଦ ଏବଂ ଦୂତାବାସ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିମାନ ସେବା ଚୁକ୍ତିନାମାକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।
हम विभिन्न द्विपक्षीय क्षेत्र में तथा इंडिया अफ्रीका फोरम समिट के व्यापक संदर्भ में अपने सहयोग को गहन बनाने के लिए मिलकर काम करना जारी रखेंगे। हमने फिशरीज, एक्वाकल्चर और मेराइन रिसोर्सेस तथा कॉन्सुलर मामले में सहयोग के लिए 2 MOUs भी संपन्न किए तथा एयर सर्विसेस अग्रीमेंट को आगे बढ़ाने का भी निर्णय लिया।
ପୂର୍ବରୁ ଆଙ୍ଗୋଲାରେ ପହଞ୍ଚିବା ପରେ ଲୁଆଣ୍ଡାର ରାଷ୍ଟ୍ରପତି ଭବନରେ ଶ୍ରୀମତୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ହାର ନ ମାନି ସମର୍ପଣ ଭାବ ସହ କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଛନ୍ତି। ଆଜି ମହୀଶୂରର ଜେଏସ୍ଏସ୍ ଏକାଡେମୀ ଅଫ୍ ହାୟର ଏଜୁକେସନ୍ର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଉପରାଷ୍ଟ୍ରପତି ଶ୍ରୀମଦ୍ ଭଗବତ୍ ଗୀତାକୁ ଉଦ୍ଧୃତ କରି କହିଛନ୍ତି, ପୁରସ୍କାର ବିଷୟରେ ଚିନ୍ତା ନ କରି କାର୍ଯ୍ୟ କରିବା ଆମର କର୍ତ୍ତବ୍ୟ। ଛାତ୍ରଛାତ୍ରୀମାନଙ୍କୁ କଲେଜରେ ଆହରଣ କରୁଥିବା ଜ୍ଞାନକୁ ବ୍ୟବହାର କରିବା ସହ ସେମାନଙ୍କର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଶ୍ରୀ ରାଧାକ୍ରିଷ୍ଣନ ପରାମର୍ଶ ଦେଇଛନ୍ତି। ସଫଳତା କିମ୍ବା ବିଫଳତା ବିଷୟରେ ଚିନ୍ତା ନ କରି ସମର୍ପଣ ଭାବ ସହ ଖୁସି ମନରେ ଭଲ ପ୍ରଦର୍ଶନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ଅଷ୍ଟ୍ରେଲିଆରେ ଜନ୍ମିତ ଫରୱାର୍ଡ ଖେଳାଳି ରିଆନ୍ ୱିଲିୟମ୍ସ ବେଙ୍ଗାଲୁରୁରେ ଭାରତୀୟ ଜାତୀୟ ଫୁଟବଲ ଦଳର ଶିବିରରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଅଖିଳ ଭାରତୀୟ ଫୁଟବଲ ମହାସଂଘ ଏଆଇଏଫ୍ଏଫ୍ ଏହା ନିଶ୍ଚିତ କରିଛି। ସେ ଡିଫେଣ୍ଡର ଜୟ ଗୁପ୍ତାଙ୍କ ସହ ଶିବିରରେ ପହଞ୍ଚିଥିଲେ। ଅଷ୍ଟ୍ରେଲିଆର ପର୍ଥରେ ଜନ୍ମିତ 32 ବର୍ଷୀୟ ଫରୱାର୍ଡ ଖେଳାଳି ରିଆନ୍ ଭାରତୀୟ ନାଗରିକ ହେବା ପାଇଁ ତାଙ୍କର ଅଷ୍ଟ୍ରେଲୀୟ ପାସ୍ପୋର୍ଟ ତ୍ୟାଗ କରିଛନ୍ତି। ୱିଲିୟମ୍ସଙ୍କ ନାଗରିକତା ହସ୍ତାନ୍ତର ଉତ୍ସବ ବେଙ୍ଗାଲୁରୁ ଏଫ୍ସି ତାଲିମ ଶିବିରରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଫୁଟବଲ ଜଗତର ମହାନ ଖେଳାଳି ସୁନୀଲ ଛେତ୍ରୀ ତାଙ୍କୁ ତାଙ୍କର ଭାରତୀୟ ଦସ୍ତାବିଜ ପ୍ରଦାନ କରିଥିଲେ। ୱିଲିୟମ୍ସଙ୍କ ସାମିଲ ଭାରତୀୟ ଫୁଟବଲ ପାଇଁ ଏକ ସମ୍ଭାବ୍ୟ ପରିବର୍ତ୍ତନକାରୀ ମୁହୂର୍ତ୍ତ। ନଭେମ୍ବର 18 ତାରିଖରେ ଢାକାରେ ବାଂଲାଦେଶ ବିପକ୍ଷରେ ଭାରତର ଏଏଫ୍ସି ଏସିଆନ୍ କପ୍ ଯୋଗ୍ୟତା ପୂର୍ବରୁ ଏଆଇଏଫ୍ଏଫ୍ ଦୁଇଜଣ ବିଦେଶୀ ଖେଳାଳି ୱିଲିୟମ୍ସ ଏବଂ ଅବନୀତ ଭାରତୀଙ୍କୁ ଜାତୀୟ ଶିବିରକୁ ନିମନ୍ତ୍ରଣ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଉତ୍ତରାଖଣ୍ଡର ରୌପ୍ୟ ଜୟନ୍ତୀ ଅବସରରେ 8,140 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର। ଆସନ୍ତା ମଙ୍ଗଳବାର 20 ଜିଲ୍ଲାର 122 ଆସନ ଲାଗି ହେବ ମତଗ୍ରହଣ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଙ୍ଗୋଲା ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଅଷ୍ଟ୍ରେଲିଆରେ ଜନ୍ମିତ ଫରୱାର୍ଡ ଖେଳାଳି ରିଆନ୍ ୱିଲିୟମ୍ସ ଭାରତୀୟ ଫୁଟବଲ ଦଳରେ ସାମିଲ। ସମ୍ବାଦ ଶେଷ ହେଲା।